গধু বংশীরে কানু মুখ পদ্মরা গধু
বংশী তো পরি ভাগ্য তো পরি। ନମସ୍କାର, ମୁଁ ଆପଣମାନଙ୍କ ଗାୟିକା ହୀରା ମହାନ୍ତି। ଆଜି ଭୁବନେଶ୍ୱରର ସ୍ମୃତି ଷ୍ଟୁଡିଓରେ ବହୁତ ସୁନ୍ଦର ଦୁଇଟା ଭଜନ ମୁଁ ଗାଇଛି ମହାପ୍ରଭୁଙ୍କ ଉପରେ, ମହାପ୍ରଭୁଙ୍କ ବଂଶୀ ଉପରେ। ମହାପ୍ରଭୁଙ୍କର ଭାବଭକ୍ତିର ଗୋଟେ ଭଜନ ଗାଇଛି, ଯାହାକୁ ଲେଖିଛନ୍ତି ସର୍ବେଶ୍ୱର ତ୍ରିପାଠୀ ସାର୍ ଏବଂ ସଙ୍ଗୀତରେ ସଜେଇଛନ୍ତି ଦୀପକ ସାର୍। ବହୁତ ବଢ଼ିଆ ଗୀତ ହେଇଛି, ଆଶା କରୁଛି ଆପଣମାନଙ୍କ ସମସ୍ତଙ୍କ ହୃଦୟକୁ ଏଇ ଗୀତ ଦୁଇଟି ଛୁଇଁବ। ଆମ ଟୋଟାଲ ଟିମ୍କୁ ଆଶୀର୍ବାଦ କରନ୍ତୁ, ଆଉ ଏଇ ଗୀତକୁ ଅଧିକ ମାତ୍ରାରେ ଶୁଣନ୍ତୁ ଏବଂ ଶେୟାର କରନ୍ତୁ। ଧନ୍ୟବାଦ।